ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କୌଣସି ଭେଦଭାବ ନ କରି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେଉଛନ୍ତି ସରକାର, କହିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ଆରମ୍ଭ। କୋଲକାତା ଆର୍ଜିକର ଦୁଷ୍କର୍ମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ। ଯୁକ୍ତରାଷ୍ଟ୍ର ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ। ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ସୁରମା ହକି କ୍ଲବ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଜାରି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଶ୍ରମ ବୋର୍ଡ ଖୁବ୍ ଶୀଘ୍ର ଗିଗ୍ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଅଧୀନରେ ସାମିଲ କରିବ। ନୂଆଦିଲ୍ଲୀରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଔପଚାରିକତା ଏବଂ ସାମାଜିକ ସୁରକ୍ଷା ସୀମା ନିର୍ଦ୍ଧାରଣ ଉପରେ ଦୁଇଦିନିଆ ଅନ୍ତର୍ଜାତୀୟ ସେମିନାରକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ସେ କହିଛନ୍ତି, ଭାରତରେ 7ରୁ 8 ନିୟୁତ ଗିଗ୍ ଶ୍ରମିକ ଅଛନ୍ତି ଏବଂ କୌଣସି ପ୍ରକାର ଭେଦଭାବ ନ କରି ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସରକାରଙ୍କ ପ୍ରାଥମିକତା। ସରକାରଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ପ୍ରାୟ 60 କୋଟି ଲୋକ ସାମିଲ ହୋଇ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଉଛନ୍ତି ବୋଲି ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ସାଧାରଣ ଭାବେ ଆବଶ୍ୟକ ଖାଦ୍ୟରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଲୋକଙ୍କୁ ପାଖାପାଖି 5 କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ବହୁରାଷ୍ଟ୍ରୀୟ ନିଗମଗୁଡ଼ିକରୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରି ଭାରତ ବ୍ୟବସାୟ କରିବାର ସହଜତାରେ ଉନ୍ନତି ଆଣିଛି ବୋଲି ସେ କହିଛନ୍ତି। ଶ୍ରମ ଓ ନିଯୁକ୍ତି ସଚିବ ସୁମିତା ଦାଉରା ଆକାଶବାଣୀ ସମାଚାର ସହ ବିଶେଷ ଭାବେ କଥାବାର୍ତ୍ତା କରି ଭାରତର 600 ନିୟୁତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷାର ବିଭିନ୍ନ ବ୍ୟବସ୍ଥା ଅଧୀନରେ ଆଣିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ତର୍ଜାତୀୟ ସାମାଜିକ ନିରାପତ୍ତା ସଂଘର ସଭାପତି ଡକ୍ଟର ମହମ୍ମଦ ଅଜମାନ ଗଣମାଧ୍ୟମକୁ କହିଛନ୍ତି, ଇ ଶ୍ରମ କାର୍ଯ୍ୟକ୍ରମ ଜରିଆରେ ଭାରତ ଅଗ୍ରଗତି କରୁଛି ଓ 90% ଅଣସଂଗଠିତ କ୍ଷେତ୍ରକୁ ସାମିଲ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛି। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ଆଜିଠାରୁ 55ତମ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ଆରମ୍ଭ ହୋଇଛି। 5 ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ କିପରି ଅଭିବୃଦ୍ଧିକୁ ପୁନଃ ଆରମ୍ଭ କରାଯାଇପାରିବ, ନୂତନ ଜ୍ଞାନକୌଶଳର ଉପଯୋଗ କରାଯିବ ଏବଂ ସାମାଜିକ ଓ ଅର୍ଥନୈତିକ ସ୍ଥିରତାକୁ କିଭଳି ସୁଦୃଢ଼ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯିବ। ଏହି ବିଶ୍ୱସ୍ତରୀୟ ବୈଠକରେ 350 ନେତାଙ୍କ ସମେତ ପ୍ରାୟ 3000 ପ୍ରତିନିଧି ଯୋଗ ଦେଉଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମନ୍ତ୍ରୀ ଚିରାଗ ପାଶ୍ୱାନ ଏବଂ ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି ବୈଠକରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ବୈଠକରେ ରାଜ୍ୟଗୁଡ଼ିକରୁ ମଧ୍ୟ ଅନ୍ୟ କେତେଜଣ ମନ୍ତ୍ରୀ ଯୋଗଦେବାର ସମ୍ଭାବନା ରହିଛି। 5 ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତର ସାମଗ୍ରିକ ଅଭିବୃଦ୍ଧି ଓ ଡିଜିଟାଲ୍ ବିପ୍ଳବର ମଡେଲ ଉପରେ ଆଲୋକପାତ କରାଯିବ। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ରେ ଏକ ଭାରତୀୟ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା କରି WEF ଅଧ୍ୟକ୍ଷ ତଥା CEO ବୋର୍ଜ ବ୍ରେଣ୍ଡେ ପୂର୍ବାନୁମାନ କରିଛନ୍ତି ଯେ ଅର୍ଥନୈତିକ ସଂସ୍କାର ଦ୍ୱାରା ପରିଚାଳିତ ଅଧିକ ପୁଞ୍ଜିନିବେଶ ଯୋଗୁଁ ଭାରତର GDP ଅଭିବୃଦ୍ଧି 7ରୁ 8% ହେବ। ସେ କହିଛନ୍ତି, ପୁଞ୍ଜିନିବେଶ, ଭିତ୍ତିଭୂମି, ଶିକ୍ଷା ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ସଂସ୍କାର ଆସିଲେ ଭାରତ ପୁଣି ଥରେ 7ରୁ 8% ବିକାଶ ଦର ହାସଲ କରିପାରିବ। କୋଲକାତାର ସିଆଲଦାସ୍ଥିତ ଏକ ସେସନ୍ସ କୋର୍ଟ ଆର୍ଜିକର ଦୁଷ୍କର୍ମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାରକୁ 17 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଶନିବାର ଦିନ କୋର୍ଟ ସଞ୍ଜୟ ରାୟଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ବାହାରେ ରାୟ ବିଷୟରେ ଜାଣିବାକୁ ପ୍ରବଳ ଜନସମାଗମ ହୋଇଥିବା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗତବର୍ଷ ଅଗଷ୍ଟ 9 ତାରିଖରେ ଆର୍ଜିକର ମେଡିକାଲ କଲେଜର ଏକ ସେମିନାର ହଲ୍ରୁ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସଞ୍ଜୟ ରାୟକୁ ଅଗଷ୍ଟ 10ରେ କୋଲକାତା ପୁଲିସ୍ ଗିରଫ କରିଥିଲା। ପରେ ତାଙ୍କୁ CBIଙ୍କୁ ହସ୍ତାନ୍ତର କରାଯାଇଥିଲା। CBI ଏହି ମାମଲାରେ ସଞ୍ଜୟ ରାୟ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ଆର୍ଜିକର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ କୋଲକାତାର ସେସନ୍ସ କୋର୍ଟ ଦେଇଥିବା ରାୟକୁ ଜାତୀୟ ମହିଳା ଆୟୋଗ ସ୍ୱାଗତ କରିଛନ୍ତି। ଏକ ବିବୃତ୍ତିରେ କମିଶନ କହିଛନ୍ତି, ଫାଶୀ ଦଣ୍ଡାଦେଶ ଲାଗୁ କରିବାକୁ କମିଟି ପରାମର୍ଶ ଦେବା ସତ୍ତ୍ୱେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଅଦାଲତଙ୍କ ନିଷ୍ପତ୍ତିକୁ ସ୍ୱୀକାର କରୁଛି। ଏହି ଦୋଷୀ ସାବ୍ୟସ୍ତ ହେବା ଦ୍ୱାରା ସମାଜରେ ନ୍ୟାୟର ଭାବନା ଜାଗ୍ରତ ହେବ ଏବଂ ସମସ୍ତଙ୍କୁ ମନେ ପକାଇଦେବ ଯେ ଏଭଳି ଅପରାଧ ଦଣ୍ଡବିହୀନ ହେବ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆଜି ଶପଥ ଗ୍ରହଣ କରିବେ। ୱାଶିଂଟନ୍ ଡିସିଠାରେ ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟ୍ସ ଶ୍ରୀ ଟ୍ରମ୍ପଙ୍କୁ ଶପଥପାଠ କରାଇବେ। ଭାରତୀୟ ସମୟ ଆଜି ରାତି 8:30 ସମୟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପ୍ରବଳ ଥଣ୍ଡା ଦୃଷ୍ଟିରୁ ଶପଥ ଗ୍ରହଣ ସମାରୋହ ରୋଟୁଣ୍ଡାଠାରେ ଏକ ହଲ୍ରେ ଅନୁଷ୍ଠିତ ହେବ। ଶପଥ ଗ୍ରହଣ କରିବା ପରେ ଶ୍ରୀ ଟ୍ରମ୍ପ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରି ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଆମେରିକାର ଉପରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ମଧ୍ୟ ଶପଥ ଗ୍ରହଣ କରିବେ। ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଉତ୍ସବରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଇକ୍ୱେଡର ରାଷ୍ଟ୍ରପତି ଡାନିଏଲ୍ ନୋବୁଆ, ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜେ ଆର୍ ବୋଲସୋନାରୋ, ପୋଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ମେଟି ୟୁଜ୍ ମୋରାଉକି ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଖେଳନା ଉତ୍ପାଦନ ପାଇଁ ନିଆଯାଉଥିବା ପଦକ୍ଷେପ ସରକାରଙ୍କ ଅଭିଯାନକୁ ପ୍ରୋତ୍ସାହିତ କରିଛି ଏବଂ ପରମ୍ପରା ଉଦ୍ୟୋଗକୁ ଲୋକପ୍ରିୟ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମନ୍ କି ବାତ୍ ଅପଡେଟ୍ସ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦି କହିଛନ୍ତି, ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ ସମଗ୍ର ଭାରତରେ ସାମୂହିକ ପ୍ରୟାସ ଦ୍ୱାରା ପରିଚାଳିତ ଖେଳନା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ବିଷୟରେ କହିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ ପୁଲିସ 397 ମାମଲା ରୁଜୁ କରିଛି। 212 ଲାଇସେନ୍ସ ବିହୀନ ଅସ୍ତ୍ରଶସ୍ତ୍ର, 36,000 ଲିଟର ମଦ ଏବଂ 15 କୋଟି ଟଙ୍କାର ପ୍ରାୟ 75 କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଛି। ପ୍ରତିଷେଧକ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟଧାରାରେ 14,000 ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ବଦଲାପୁର ସ୍କୁଲ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କ ନକଲି ଏନ୍କାଉଣ୍ଟର ପାଇଁ 5 ଜଣ ପୁଲିସ କର୍ମୀ ଦାୟୀ ବୋଲି ମାଜିଷ୍ଟ୍ରେଟ୍ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ଜଷ୍ଟିସ୍ ରେବତୀ ମୋହିତେ ଡେରେ ଏବଂ ଡକ୍ଟର ନୀଲା ଗୋଖଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ବମ୍ବେ ହାଇକୋର୍ଟରେ ଏହି ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ମୃତ ଅଭିଯୁକ୍ତଙ୍କ ସହ ଯୁକ୍ତିତର୍କ ସମୟରେ 5 ଜଣ ପୁଲିସ କର୍ମଚାରୀ ଯେଉଁ ବଳ ପ୍ରୟୋଗ କରିଥିଲେ ତାହା ଅଯଥା ଥିଲା ଏବଂ ବନ୍ଧୁକରେ ମୃତକଙ୍କ କୌଣସି ଆଙ୍ଗୁଠି ଚିହ୍ନ ନଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଆତ୍ମରକ୍ଷା ପାଇଁ ପୁଲିସର ଦାବି ଅଯଥା ଏବଂ ଘଟଣାକ୍ରମ ଉପରେ ସନ୍ଦେହ ସୃଷ୍ଟି କରୁଛି। ମାମଲାର ଅଭିଯୁକ୍ତ 2024 ସେପ୍ଟେମ୍ବର 23 ଏନ୍କାଉଣ୍ଟରରେ ନିହତ ହୋଇଥିଲା। ଅକ୍ଷୟ ସିନ୍ଧେ ଜଣେ ପୁଲିସ କର୍ମଚାରୀଙ୍କ ପିସ୍ତଲ ଛଡ଼ାଇ ନେଇ ଗୁଳି କରିଥିଲେ, ଯାହାପରେ ସେ ପୁଲିସଠାରୁ ଖସିଯିବାକୁ ଚେଷ୍ଟା କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା। ଜମ୍ମୁ କାଶ୍ମୀରରେ ଗତ 45 ଦିନ ମଧ୍ୟରେ ରହସ୍ୟମୟ ଅବସ୍ଥାରେ 3 ପରିବାରର 17 ସଦସ୍ୟଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରାଳୟ ଟିମ୍ ଆଜି ରାଜୌରୀ ଜିଲ୍ଲାର ବଧାଲ ଗ୍ରାମ ଗସ୍ତ କରିଛନ୍ତି। ଆକାଶବାଣୀ ଜମ୍ମୁ ସମ୍ବାଦଦାତା ଜଣାଇଛନ୍ତି, ଗୃହ ମନ୍ତ୍ରଣାଳୟର ଜଣେ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଗତ ସନ୍ଧ୍ୟାରେ ରାଜୌରୀ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ବରିଷ୍ଠ ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ପୁଲିସ ଅଧିକାରୀଙ୍କଠାରୁ ତଥ୍ୟ ଗ୍ରହଣ କରିଥିଲେ। ଏହି ଟିମ୍ ବରିଷ୍ଠ ଅଧିକାରୀଙ୍କ ସହ ଗାଁକୁ ଯାଇ 2 ଦଳରେ ବିଭକ୍ତ ହୋଇ ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ପ୍ରଶାସନ ସହ ମିଶି ଏହି ଦଳ ତୁରନ୍ତ ସହାୟତା ଯୋଗାଇବା ସହ ଭବିଷ୍ୟତରେ କୌଣସି ଅଘଟଣକୁ ରୋକିବା ପାଇଁ ପଦକ୍ଷେପ ନେବେ। ଉତ୍ତରାଖଣ୍ଡ କ୍ୟାବିନେଟ୍ ଏକକ ନାଗରିକ ସଂହିତାକୁ ଅନୁମୋଦନ ଦେବା ଫଳରେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାଟ ଖୋଲିଛି। ଡେରାଡୁନ୍ରେ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୟୁସିସିର ପ୍ରଭାବକୁ ନେଇ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି। ରାଞ୍ଚିର ମାରାଙ୍ଗ ଗୋମ୍କେ ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମରେ ମହିଳା ହକି ଇଣ୍ଡିଆ ଲିଗ୍ରେ ସୁରମା ହକି କ୍ଲବ୍ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଚାଲିଛି। ପୁରୁଷ ବର୍ଗରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସ୍ରାଚି ରାର୍ ବେଙ୍ଗଲ ଟାଇଗର୍ସ ଓ ସୁରମା ହକି କ୍ଲବ୍ ମଧ୍ୟରେ ଆଜି ରାତି 8:15 ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। କୌଣସି ଭେଦଭାବ ନ କରି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେଉଛନ୍ତି ସରକାର, କହିଲେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ଆରମ୍ଭ। କୋଲକାତା ଆର୍ଜିକର ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ। ଯୁକ୍ତରାଷ୍ଟ୍ର ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ ଏବଂ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ସୁରମା ହକି କ୍ଲବ୍ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।